ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ଆଶୁତୋଷ ପାଣିଗ୍ରାହୀ ଜୁହାର। ପହଲା ମୁଖ୍ୟ ଖବର, ଜାତୀୟ ଶିକ୍ଷାନୀତି ଆଉ ସଂସ୍କୃତି ନେତୃତ୍ୱ ନେବା ଓଡ଼ିଶା, କହିଲେ ମୁଖ୍ୟମନ୍ତ୍ରୀ। ବିକଶିତ ଭାରତ ବିଲ୍ଡାଥନ୍ ନୂଆ ବିଶ୍ୱର ମଡେଲ ତିଆରି କରିବା, କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ନୂଆପଡ଼ା ଉପନିର୍ବାଚନ ଲାଗି ବାହାରିଲା ବିଜ୍ଞପ୍ତି, ମୂଲ ହେଲା ନାମାଙ୍କନ ଦାଖଲ ପ୍ରକ୍ରିୟା। ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ନ ଉଦ୍ୟମିତା କେନ୍ଦ୍ର ସ୍ଥାପନା ଲାଗି ଭାବା ଆଣବିକ ଗବେଷଣା କେନ୍ଦ୍ର ସାଙ୍ଗେ ଚୁକ୍ତିନାମା। ଆଉ ରାଇଜୁ ଆଜଠାନୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଫିରବାର ହେଲା ମୂଳ। ଏଥର ପୁରା ଖବର, ଓଡ଼ିଶା ଭାରତୀୟ ଶିକ୍ଷା ଓ ସଂସ୍କୃତି ନେତୃତ୍ୱ ନେବା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚଣମାଝୀ କହିଛନ୍। ପୁରୀ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟଠାରେ ଆଜି ହୋଇଥିବା ରାଷ୍ଟ୍ରୀୟ ଶିକ୍ଷାନୀତି 2020 ବାବଦ ଆଲୋଚନା ଚକ୍ରତି ଯୋଗ ଦେଇକରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍, ରାଷ୍ଟ୍ରୀୟ ଶିକ୍ଷାନୀତି 2020 ଭାରତକେ ଜ୍ଞାନର ବିଶ୍ୱ ଶକ୍ତି ବନାବା। ନୂଆ ଶିକ୍ଷାନୀତି ଭାରତୀୟ ଚିନ୍ତନ ଆଉ ଆଧୁନିକ ଜ୍ଞାନର ସେତୁ ଆଏ, ଭାରତୀୟ ଜ୍ଞାନ ପରମ୍ପରାର ଆଧାର ଆଏ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍।
ଜ୍ଞାନ ହେଉଛି ଅନନ୍ତ ଏବଂ ଚିରନ୍ତନ। ଭାରତୀୟ ପରମ୍ପରାରେ ଜ୍ଞାନକୁ ଗଙ୍ଗା ସହିତ ତୁଳନା କରାଯାଇଥାଏ, କାରଣ ଗଙ୍ଗା ହେଉଛି ପବିତ୍ରତା ଓ ମୁକ୍ତିର ପ୍ରତୀକ। ଜ୍ଞାନ ଆମ ଆତ୍ମାର ପବିତ୍ରତା ସୃଷ୍ଟି କରେ ଏବଂ ମଣିଷକୁ ମଣିଷ ପଦବାଚ୍ୟ ଇଏ କରାଇଥାଏ। ଆମର ମସ୍ତିଷ୍କ ବିଶ୍ୱ ବ୍ରହ୍ମାଣ୍ଡର ଦୃଶ୍ୟ ଅଦୃଶ୍ୟ ପ୍ରତ୍ୟେକ କଣିକାରୁ ଯେତେ ଜ୍ଞାନ ସଂଗ୍ରହ କରିପାରିବ ସେତିକି ଜ୍ଞାନ ସଂଗ୍ରହ କରିବା ଆମ ସମସ୍ତଙ୍କର ଇଏ ହେଉଛି ଆମର ଦାୟିତ୍ୱ।
ମୁଖ୍ୟମନ୍ତ୍ରୀ କହିଛନ୍, ଜାତୀୟ ଶିକ୍ଷାନୀତି 2020 ଆଧାରଥୀ ଏ ବଛର ରାଜ୍ୟ 15,000 ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବା, ଏବା 3 ବଛର ଭିତରେ 45,000 ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ଏ ଅବସରରେ ମୁଖ୍ୟମନ୍ତ୍ରୀ ପୁରୀ ବୃନ୍ଦାବତୀ ନିବାସକେ ଯାଇକରି ହବିଷ୍ୟାଲୀ କେନ୍ଦ୍ରର ହବିଷ୍ୟାଲୀମାନଙ୍କ ସାଙ୍ଗେ ଭିଲ କଥାବାର୍ତ୍ତା ହୋଇଥିଲେ। ବିକଶିତ ଭାରତ ବିଲ୍ଡାଥନ୍ ନୂଆ ବିଶ୍ୱର ମଡେଲ ତିଆରି କରବା ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍। ନୂଆଦିଲ୍ଲୀଠାରେ ବିକଶିତ ଭାରତ ବିଲ୍ଡାଥନ୍ 2025କେ ଆଜି ଉଦ୍ଘାଟନ କରିକରି ଶ୍ରୀ ପ୍ରଧାନ କହିଛନ୍, ଛାତ୍ରଛାତ୍ରୀମାନେ ନୂଆ ଚିନ୍ତାଧାରା, କଳ୍ପନା ଆଉ ନୂଆ ସୃଜନ ସହିତ ବିଶ୍ୱ ଲାଗି ନୂଆ ଇତିହାସ ଲେଖିବେ। ଏତାର ଜରିଏ ଦେଶର ଯୁଆନ ପିଢ଼ିକେ ଜାତୀୟ ବିକାଶ ଗୁଡ଼େ ସକ୍ରିୟ ଅଂଶୀଦାର ହେବାର ଲାଗି ପ୍ରେରଣା ମିଳିବା। ଏକବିଂଶ ଶତାବ୍ଦୀ ହେଉଛି ଜ୍ଞାନ ଆଧାରିତ ଭାରତ, ଏ ଜ୍ଞାନଭିତ୍ତିକ ବିଶ୍ୱ ଅର୍ଥନୀତିରେ ନେତୃତ୍ୱ ନେବାରକେ ଯାଉଛେ ବୋଲି ଶ୍ରୀ ପ୍ରଧାନ କହିଛନ୍।
ଆତ୍ମନିର୍ଭର ଭାରତ ଅର୍ ଇନୋଭେସନ କୋ ଲେକେ, ସମୃଦ୍ଧି କୋ ଲେକେ 100 ସାଲ ପହିଲେ ହମ ଲୋଗୋନେ ସ୍ୱରାଜ୍ୟ କି ଲଢାଇ ଲଢି ଥି, ଆଜ ଦେଶ କେ ଲିଗ କୋ ସମୃଦ୍ଧ ବନାନେ କେ ଲିଏ ଆଜ ଦାୟିତ୍ୱ ଲେନେ କି ଆବଶ୍ୟକତା ହେ। ସ୍କୁଲି ବଚ୍ଚୋଁ କେ ଅନ୍ଦର ଉସକି ବାର୍ତ୍ତା କୋ ପହଞ୍ଚାନେ କେ ଲିଏ ୟେ ସାରେ ସଂଗଠନ ମିଲକେ, ଅଭି ଯୋ ଆଜ ମୈଁ ଆଜ ଉସକୋ ଦେଖନେ ଆୟା ଥା ଡିପିଏସ୍ ମଥୁରା ରୋଡ କି ସ୍କୁଲ ମେ, ବହୁତ ଉତ୍ସାହ କେ ସାଥ ବଚ୍ଚୋନେ ଇସ କାମ ପେ ଜୁଟେ ହେଁ। ଅନେକ ନବାଚାର ଏହା ସୃଜନ ହୋ ରହା ହେ। ଅଭି ତକ ମେରେ ପାସ ଜିତନେ ଜାନକାରୀ ହେ, ଲାଖୋଁ କି ସଂଖ୍ୟା ମେ ବିଦ୍ୟାର୍ଥୀ ଭାରତ କି 3 ଲକ୍ଷ ସ୍କୁଲୋ ମେ, ସରକାରୀ ସ୍କୁଲୋ ମେ, ଗ୍ରାମୀଣ ଇଲାକା ମେ, ସହର ମେ ବୈଠ କେ ଇସ ଆଇଡିଏସନ।
ବିକଶିତ ଭାରତ ବିଲ୍ଡାଥନ୍ 2025 ଦେଶର 3 ଲକ୍ଷ ଅଧିକା ବିଦ୍ୟାଳୟ ଆଉ 25 ଲକ୍ଷ ଅଧିକା ଛାତ୍ରଛାତ୍ରୀ ଭାଗ ନେଇଛନ୍। ଶିକ୍ଷା ମନ୍ତ୍ରଣାଳୟର ସ୍କୁଲ ଶିକ୍ଷା ଓ ସାକ୍ଷରତା ବିଭାଗ ତରଫ ଅଟଲ ଇନୋଭେସନ ମିଶନ, ନୀତି ଆୟୋଗ ଆଉ ଏଆଇସିଟିଇ ସହଯୋଗଥି ଏ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏଥି 6-12 ଶ୍ରେଣୀ ତକ ଛାତ୍ରଛାତ୍ରୀ ଯୋଡ଼ି ହୋଇକରି ଭୋକାଲ ଫର ଲୋକାଲ, ଆତ୍ମନିର୍ଭର ଭାରତ, ସ୍ୱଦେଶ ଆଉ ସମୃଦ୍ଧି ଭାଗର 4 ବିଷୟବସ୍ତୁ ଉପରେ ନୂଆ ନୂଆ ଚିନ୍ତାଧାରା ସହିତ ମଡେଲ ମନଉଛନ୍। ନୂଆପଡ଼ା ଉପନିର୍ବାଚନ ଲାଗି ଆଜି ବିଜ୍ଞପ୍ତି ବାହାରିଛି। ଏତାର ସହିତ ଆଜଠାନୁ ନିର୍ବାଚନ ଲାଗି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ମୁଲୁଇଛି। ଆଜି ପହିଲା ଦିନେ ଝନେଭିଲ୍ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ ନାଇଁ କରି, ଆଜଠାନୁ ଏବା 20 ତାରିଖ ତକ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିପାରିବେ। ଏବା ମାସର 11 ତାରିଖ ଦିନ ମତଦାନ ହେବା, ନଭେମ୍ବର 16 ତାରିଖ ତକ ଫଲାଫଲ ଘୋଷଣା କରାଯିବ ବୋଲି ବିଜ୍ଞପ୍ତି କୁହାଯାଇଛି। ଉପନିର୍ବାଚନ ଲାଗି କଂଗ୍ରେସ ଘାସିରାମ ମାଝୀଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲା ବେଳକେ ବିଜେପି ଆଉ ବିଜେଡି ଏବ ତକ ନିଜର ପ୍ରାର୍ଥୀମାନଙ୍କ ନାଁ ଘୋଷଣା ନାଇଁ କରବାର ତାଲ। ନୂଆପଡ଼ାର 358 ବୁଥନ ମତଦାନ ହେବା, ସକାଳର 7 ଉପରବେଲା 5 ବଜେ ତକ ଭୋଟ ଗ୍ରହଣ କରାଯିବା। ମାତ୍ର 47 ସମ୍ବେଦନଶୀଲ ବୁଥନ ସକାଳର 7 ବଜେ ଉପରବେଲା 4 ବଜେ ତକ ମତଦାନ କରାଯିବା ବୋଲି ବିଧାନସଭା ଉପନିର୍ବାଚନ ରିଟର୍ଣ୍ଣିଂ ଅଧିକାରୀ ସୁର୍ମି ସୋରେନ ସୂଚନା ଦେଇଛନ୍। ଉପନିର୍ବାଚନଟି ଦୁର୍ଗମ ଇଲାକାର 8 ବୁଥନ ଭୋଟରଙ୍କ ଯାତାୟତ ସୁବିଧା କରିବା ଲାଗି ହେଲିକପ୍ଟର ବ୍ୟବହାର କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ କହିଛନ୍। ଉପନିର୍ବାଚନ ଲାଗି ରିଟର୍ଣ୍ଣିଂ ଅଧିକାରୀମାନଙ୍କର କାର୍ଯ୍ୟାଳୟନ 3-ଥାକିଆ ସୁରକ୍ଷା ବ୍ୟବସ୍ଥା କରାଯିବ ବୋଲି ଶ୍ରୀ ଗୋପାଳନ କହିଛନ୍। ନୂଆପଡ଼ା ଉପନିର୍ବାଚନକେ ନେଇକରି ଜିଲ୍ଲାପାଳ ସମ୍ମିଳନୀ କକ୍ଷଠାରେ ନିର୍ବାଚନ ଦାୟିତ୍ୱ ଥିବା ଅଧିକାରୀମାନଙ୍କୁ ଆଜି ଖାସ୍ ତାଲିମ ଦିଆଯାଇଛି। ଖାସ୍ କରି ଇଭିଏମ୍ ଆର୍ ଭିଭିପାଟ୍ର ବ୍ୟବହାରିକ ପରୀକ୍ଷଣ ବାବଦେ ମାଷ୍ଟର ଟ୍ରେନରମାନେ ଅଧିକାରୀ ଓ କର୍ମଚାରୀମାନଙ୍କୁ ତାଲିମ ଦେଇଛନ୍। ସେଆଡ଼େ ନିର୍ବାଚନ ମଣ୍ଡଳୀର ସମ୍ବେଦନଶୀଲ ବୁଥ୍ମାନଙ୍କର ବାବଦେ ଆଜି ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀ ଆଉ ଜିଲ୍ଲାପାଳ ମଧୁସୂଦନ ଦାସଙ୍କୁ ସେକ୍ଟର ଅଧିକାରୀମାନେ ତଥ୍ୟ ଦେଇଛନ୍। ଜିଲ୍ଲାର କୋମନା ବ୍ଲକର ସୁନାବେଡ଼ା ଅଭୟାରଣ୍ୟ, ପାହାଡ଼ିଆ ଇଲାକା ଓ ମାଓପ୍ରବଣ ଇଲାକାମାନଙ୍କର 47ଟା ବୁଥ୍ ଅତି ସମ୍ବେଦନଶୀଲ ବୋଲିକରି ଏ ଅବସରରେ ଜିଲ୍ଲାପାଳଙ୍କୁ ସୂଚନା ଦିଆଯାଇଛି। ବହୁମୁଖୀ ଯୋଗାଯୋଗ ବ୍ୟବସ୍ଥା ଲାଗି ପିଏମ୍ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ୍କେ ଆଜି 4 ବର୍ଷ ପୁରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 2021 ଅକ୍ଟୋବର 13 ଦିନ ଏହି ବ୍ୟବସ୍ଥାର ଶୁଭାରମ୍ଭ କରିଥିଲେ। ପିଏମ୍ ଗତିଶକ୍ତି ଅଧୀନତି ରେଲ, ସଡ଼କ ଆର୍ ରାଜପଥ, ପେଟ୍ରୋଲିୟମ୍ ଆର୍ ଗ୍ୟାସ୍, ବିଦ୍ୟୁତ୍, ଟେଲିଯୋଗାଯୋଗ, ପରିବହନ ଆର୍ ବିମାନ ଚଳାଚଳ ବିଭାଗ ସହିତ କେନ୍ଦ୍ର ସରକାରଙ୍କ 58ଟା ମନ୍ତ୍ରଣାଳୟ ଆଉ ବିଭାଗ, 36ଟା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଏକଠାନିଆ ହୋଇକରି ଦେଶର ଭିତ୍ତିଭୂମି ନିର୍ମାଣ ଲାଗି ଶକ୍ତିର ଆଦାନ ପ୍ରଦାନ କରିପାରୁଛନ୍। ସେନ୍ତା ଗତିଶକ୍ତି ବହୁମୁଖୀ ଯୋଗାଯୋଗ ଜରିଆତି ଏହି ମାଷ୍ଟର ପ୍ଲାନ୍ ଜୁଆନ ବର୍ଗ ଆର୍ ଆବା ପିଢ଼ି ଲାଗି ନିଯୁକ୍ତି ସୁଯୋଗ ଯୋଗାଇ ଦେଉଛି। ଦି ରୟାଲ ସ୍ପିଡିଶ ଏକାଡେମୀ ଅଫ୍ ସାଇନ୍ସ ତରଫୁ ଆଜି ଅର୍ଥନୀତି ଲାଗି ନୋବେଲ ପୁରସ୍କାର 2025 ଘୋଷଣା କରାଯାଇଛି। ଆମେରିକାର ନର୍ଥ ୱେଷ୍ଟର୍ଣ୍ଣ ବିଶ୍ୱବିଦ୍ୟାଳୟ ଅର୍ଥନୀତିଜ୍ଞ ଜୋଏଲ ମୋକିର, ଫ୍ରାନ୍ସର ବିଶିଷ୍ଟ ଅର୍ଥନୀତିଜ୍ଞ ଫିଲିଓ ଅଘିଓନ୍ ଆଉ ଆମେରିକାର ପିଟର ହୁବିଟ୍ ଏ ବଛର ସମ୍ମାନଜନକ ନୋବେଲ ପୁରସ୍କାର ପାଇବେ। ଅର୍ଥନୈତିକ ଅଭିବୃଦ୍ଧିର ବ୍ୟାଖ୍ୟା ଲାଗି ମୋକିରଙ୍କୁ ଆଉ ସୃଜନଶୀଳତା ଦିଗ ନିରନ୍ତର ଅଭିବୃଦ୍ଧିର ତତ୍ପ ଲାଗି ଫିଲିପ୍ ଆର୍ ପିଟରଙ୍କୁ ନୋବେଲ ପୁରସ୍କାର ଲାଗି ମନୋନୀତ କରାଯାଇଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଦେଶର ସବୁନୁ ବଡ଼ ଆଣବିକ ଗବେଷଣା ପ୍ରତିଷ୍ଠାନ ମୁମ୍ବାଇର ଭାବା ଆଣବିକ ଗବେଷଣା କେନ୍ଦ୍ରର ସହଭାଗିତାଥି ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଜିଏମ୍ୟୁନ କୃଷି ଓ ଗ୍ରାମୀଣ ପ୍ରଯୁକ୍ତି ବିଦ୍ୟା ଭିତ୍ତିକ ଅତ୍ୟାଧୁନିକ ସୁବିଧା ଥିବା ଉଦ୍ୟମିତା କେନ୍ଦ୍ର ସ୍ଥାପନା ହେବାରକୁ ଯାଉଛି। ଏ ବାବଦେ ଗବେଷଣା କେନ୍ଦ୍ର ଓ ବିଶ୍ୱବିଦ୍ୟାଳୟ ଭିତରେ ଏହି ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଜିଏମ୍ୟୁ ପରିସରର ବିଶ୍ୱବିଦ୍ୟାଳୟ କୁଳପତି ଆଉ ଗବେଷଣା କେନ୍ଦ୍ର ଅଧିକାରୀମାନଙ୍କ ଭିତରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଯୋଜନା ଅନୁସାରେ ପହିଲା କ୍ଷେପେ ଜିଏମ୍ୟୁନ ଆକୃତି କେନ୍ଦ୍ର କାର୍ଯ୍ୟକ୍ରମ ହେବା, ତାର ଉତ୍ତରୁ ଗବେଷଣା କେନ୍ଦ୍ର ତରଫ ବିଶ୍ୱବିଦ୍ୟାଳୟକୁ ପାଖାପାଖି 10ଟା ଅତ୍ୟାଧୁନିକ କୃଷି ଆଉ ଗ୍ରାମୀଣ ପ୍ରଯୁକ୍ତି ବିଦ୍ୟା ଦରଫ ମହାଲିଆ ଦିଆଯିବା। ସେନ୍ତା ଏତାର ଜରିଏ ବିଶ୍ୱବିଦ୍ୟାଳୟର ପ୍ରାଧ୍ୟାପକମାନଙ୍କୁ ଭିନ୍ ଭିନ୍ ପ୍ରଯୁକ୍ତି ବିଦ୍ୟା ତାଲିମ ଦିଆଯିବା ଆଉ ପ୍ରାଧ୍ୟାପକମାନେ ଛାତ୍ରଛାତ୍ରୀମାନଙ୍କୁ ତାଲିମ ଦେବେ। ଭୁବନେଶ୍ୱର ଇଟ୍କୋ ପ୍ରଦର୍ଶନୀ ପଡ଼ିଆଠାରେ ହସ୍ତତନ୍ତ ଆଉ ବୟନ ଶିଳ୍ପ ବିଭାଗ ତରଫ ବାର୍ଷିକ ଟେରାକୋଟା ପ୍ରଦର୍ଶନୀ କାର୍ଯ୍ୟକ୍ରମ ମୃତ୍ତିକା 2025 ଆୟୋଜନ ମୂଲ୍ୟ। ବିଭାଗୀୟ ମନ୍ତ୍ରୀ ପ୍ରଦୀପ ବଲସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍। ଏବଂ 19 ତାରିଖ ତକ ହେବାରକେ ଥିବା କାର୍ଯ୍ୟକ୍ରମଟି ଭିନ୍ ଭିନ୍ ଘର ସଜା ଦରବ ଆର୍ ଫି ଦିନିକିଆ ବ୍ୟବହାର ହେଉଥିବା ଟେରାକୋଟା ଦରବର ପ୍ରଦର୍ଶନ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ମାନଭିଲ ହେଉଛି। ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜିଲ୍ଲାନ ମିଳିତ ଜନ ଅଭିଯୋଗ ଶୁଣାଣି ହୋଇଯାଇଛି। ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ କାର୍ଯ୍ୟାଳୟ ହୋଇଥିବା ଜନଶୁଣାଣି ଶିବିରଟି 56ଟା ଅଭିଯୋଗ ଆସିଥିବା ବେଳେ 8ଟା ଅଭିଯୋଗର ତୁର୍ତ୍ତି ସମାଧାନ କରାଯାଇଥିଲା। ରେଡ୍କ୍ରସ ଅଧୀନତି 3 ଜଣଙ୍କୁ 14,000 ଟଙ୍କାର ସାହାଯ୍ୟ ଦିଆଯାଇଥିଲା। ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ପଞ୍ଚାୟତ ସମ୍ମିଳନୀ କକ୍ଷନ ହୋଇଥିବା ଜନଶୁଣାଣି ଶିବିରଟି 40ଟା ଅଭିଯୋଗ ଆସିଥିଲା। ବରଗଡ଼ ଜିଲ୍ଲା ପଦମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ହୋଇଥିବା ଜନ ଅଭିଯୋଗ ଶୁଣାଣି ଶିବିରଟି 31ଟା ଅଭିଯୋଗ ଆସିଥିଲା। ସୁବର୍ଣ୍ଣପୁର ଜିଲ୍ଲା ବିନକା ବ୍ଲକ ଛଙ୍କରା ପଞ୍ଚାୟତ କାର୍ଯ୍ୟାଳୟଠାରେ ହୋଇଥିବା ଜନଶୁଣାଣି ଶିବିରଟି 187ଟା ଅଭିଯୋଗ ଆସିଥିଲା। ଶିବିରମାନଙ୍କେ ଜିଲ୍ଲାପାଳ ଆର୍ ଆରକ୍ଷୀ ଅଧୀକ୍ଷକମାନେ ଅଭିଯୋଗମାନଙ୍କୁ ଗ୍ରହଣ କରିକି ତୁର୍ତ୍ତି ସମାଧାନ କରିବାରକେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ଆଜିଠାନୁ ରାଇଜୁ ଦକ୍ଷିଣ ପଶ୍ଚିମ ମୌସୁମୀ ଫେରିବାର ଲାଗି ପାକ ଠିକ୍ ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ତରଫରୁ ସୂଚନା ଦିଆଯାଇଛି। ରାଜ୍ୟର ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା ଆର୍ ସୁନ୍ଦରଗଡ଼ ଜିଲ୍ଲାନୁ ଆଜି ମୌସୁମୀ ଫେରିବାର ମୂଲ ହୋଇଛି। ଏବେ 2-3 ଦିନ ଭିତରେ ବାକି ଇଲାକାନୁ ଭିଲ୍ ମୌସୁମୀ ଫେରିବା। ଓଡ଼ିଶା ସହିତ ପଶ୍ଚିମବଙ୍ଗ ଆଉ ତେଲେଙ୍ଗାନାର କିଛିଟା ଇଲାକାନୁ ମୌସୁମୀ ଫେରିବା ବୋଲି ବିଭାଗ ତରଫରୁ କୁହାଯାଇଛି। ଗଲା 16 ବର୍ଷର ଉତ୍ତରୁ ଏ ବଛର ମେ ମାସର 28 ତାରିଖ ଦିନ ମୌସୁମୀ ଓଡ଼ିଶାକେ ଛୁଇଁଥିଲା ଆଉ ବର୍ଷା ସ୍ୱାଭାବିକ ରହିଥିଲା। ସେଆଡ଼େ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଏବେ 24 ଘଣ୍ଟା ଭିତରେ ରାଜ୍ୟର କେତେଟା ଜାଗାନ ଘଡ଼ଘଡ଼ି ସହିତ ହାଲକାନୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ଅନୁମାନ କରିଛି। ଶେଷ ମୁଖ୍ୟ ଖବର ଫେରକେ ଜାତୀୟ ଶିକ୍ଷାନୀତି ଆଉ ସଂସ୍କୃତିର ନେତୃତ୍ୱ ନେବା ଓଡ଼ିଶା କହିଲେ ମୁଖ୍ୟମନ୍ତ୍ରୀ। ବିକଶିତ ଭାରତ ବିଲ୍ଡାଥନ୍ ନୂଆ ବିଶ୍ୱର ମଡେଲ ତିଆରି କରିବା କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ନୂଆପଡ଼ା ଉପନିର୍ବାଚନ ଲାଗି ବାହାରିଲା ବିଜ୍ଞପ୍ତି। ମୂଲ ହେଲା ନାମାଙ୍କନ ଦାଖଲ ପ୍ରକ୍ରିୟା। ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଉଦ୍ୟମିତା କେନ୍ଦ୍ର ସ୍ଥାପନ ଲାଗି ଭାବା ଆଣବିକ ଗବେଷଣା କେନ୍ଦ୍ର ସାଙ୍ଗେ ଚୁକ୍ତିନାମା ଆଉ ରାଜୁ ଆଷ୍ଟନ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଫେରିବା ହେଲା ମୂଳ। আজির আঞ্চলিক খবরিন শেষ হল জোহার।